ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ 2026-27 ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ. ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ସବ୍କା ସାଥ୍ ସବ୍କା ବିକାଶ ଉପରେ ପ୍ରସ୍ତୁତ ହୋଇଛି ବଜେଟ୍ ଅଭିଭାଷଣରେ କହିଲେ ଅର୍ଥମନ୍ତ୍ରୀ. କର୍କଟ ରୋଗୀଙ୍କ ପାଇଁ 17 ଔଷଧ ଉପରେ ମୌଳିକ ସୀମା ଶୁଳ୍କ ଛାଡ଼, ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକୁ ସହଯୋଗ ପ୍ରଦାନ କରିବା ପାଇଁ ନିର୍ମାଣ ହେବ ବିରଳ ଖଣିଜ ପଦାର୍ଥ କରିଡର, ବଜେଟ୍କୁ ଅଭିବୃଦ୍ଧି ସମ୍ପନ୍ନ ଏବଂ ବିକାଶମୁଖୀ ବୋଲି ବର୍ଣ୍ଣନା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର 50 ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ. ଲୋକସଭାରେ 2026-27 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି. 2019 ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କର ଏହା ହେଉଛି ରେକର୍ଡ ଲଗାତାର 9ମ ଥର ବଜେଟ୍ ଉପସ୍ଥାପନ. ଦାରିଦ୍ର୍ୟ ଦୂରୀକରଣ ଏବଂ ଦେଶର ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ବଜେଟ୍ରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ଶ୍ରୀମତୀ ସୀତାରମଣ କହିଛନ୍ତି ଚଳିତ ବର୍ଷର ବଜେଟ୍ 3 କର୍ତ୍ତବ୍ୟ ଉପରେ ଆଧାରିତ. ସେଗୁଡ଼ିକ ହେଉଛି ଆର୍ଥିକ ଅଭିବୃଦ୍ଧି, ଲୋକଙ୍କର ଦକ୍ଷତା ବିକାଶ ଏବଂ ପ୍ରତ୍ୟେକ ପରିବାର, ସମ୍ପ୍ରଦାୟ, ଆଞ୍ଚଳିକ କ୍ଷେତ୍ରକୁ ସମ୍ବଳ ସୁଯୋଗ ପ୍ରଦାନ ମାଧ୍ୟମରେ ସଶକ୍ତ କରିବା. ସେ କହିଛନ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି, ଉତ୍ପାଦକତା ବୃଦ୍ଧି ଏବଂ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଇତିମଧ୍ୟରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି. ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଆଧାରରେ ଦେଶରେ 350 ଅଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ ସୂଚନା ପ୍ରଦାନ କରିଛନ୍ତି. ସେଥିମଧ୍ୟରେ ଜିଏସ୍ଟି ସଂସ୍କାର, ନୂତନ ଶ୍ରମ ସଂହିତା ପ୍ରଚଳନ ଆଦି ଅନ୍ତର୍ଭୁକ୍ତ. ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଦେଶର ଆର୍ଥିକ ସ୍ଥିତି ଗତିଶୀଳ ହେବା ସହିତ ସରକାରଙ୍କ ପରିକଳ୍ପିତ କର୍ତ୍ତବ୍ୟକୁ ସହଯୋଗ ପ୍ରଦାନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ଅର୍ଥମନ୍ତ୍ରୀ କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ଦୃଷ୍ଟିକୋଣ ଆଧାରରେ ବଜେଟ୍ରେ ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି. ଖଦୀ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି. ବୟନଶିଳ୍ପ କ୍ଷେତ୍ର ପାଇଁ ବୃହତ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ ତଥା ଜାତୀୟ ଫାଇବର ଯୋଜନା ସହିତ ସମନ୍ୱୟ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଇ ବଜେଟ୍ରେ ପ୍ରସ୍ତାବ ଦିଆଯାଇଛି. ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ନେଇ 10,000 କୋଟି ଟଙ୍କାର ଏକ ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି ପ୍ରଚଳନ କରାଯିବ. ଦେଶରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ଯୋଜନାର ବ୍ୟୟ ଅଟକଳ 40,000 କୋଟି ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି. ଖଣି ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦକୁ ପ୍ରୋହାହନ ପ୍ରଦାନ କରିବା ପାଇଁ 3 ସ୍ୱତନ୍ତ୍ର ରାସାୟନିକ ପାର୍କ ପ୍ରତିଷ୍ଠା କରାଯିବ. 5 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଇ ଏ କ୍ଷେତ୍ରରେ ପୁଞ୍ଜିକୁ 12,20,000 କୋଟି ଟଙ୍କାକୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ରହିଛି. ଆଗାମୀ 5 ବର୍ଷ ମଧ୍ୟରେ 20 ନୂତନ ଜାତୀୟ ଜଳପଥକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି. ସେଥିମଧ୍ୟରେ ତାଳଚେର ଓ ଅନୁଗୁଳ ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକୁ ସଂଯୋଗ କରାଯିବାକୁ ବ୍ୟବସ୍ଥା ରହିବ. ଦେଶର ବିଭିନ୍ନ ପ୍ରାନ୍ତରେ 7 ଦ୍ରୁତଗାମୀ ରେଳ କରିଡର ବିକାଶ କରାଯିବ. ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ରହିଛି. ବିକଶିତ ଭାରତ ସ୍ୱପ୍ନ ପୂରଣ ଦିଗରେ ମୁଖ୍ୟ ସେବା କ୍ଷେତ୍ର, ଶିକ୍ଷା ଏବଂ ନିଯୁକ୍ତି ଓ ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ପାଇଁ ସ୍ଥାୟୀ କମିଟି ଗଠନ କରିବେ. କର୍କଟ ରୋଗୀଙ୍କ ପାଇଁ 17 ଔଷଧ ଉପରେ ମୌଳିକ ସୀମା ଶୁଳ୍କ ଛାଡ଼ କରାଯାଇଛି. ଭାରତକୁ ଚିକିତ୍ସା ପର୍ଯ୍ୟଟନର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ସରକାର 5 ଆଞ୍ଚଳିକ ଚିକିତ୍ସା କେନ୍ଦ୍ରକୁ ସହାୟତା ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ଅଧିକ ଦକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ 3 ନୂତନ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି. ଅର୍ଥମନ୍ତ୍ରୀ କହିଛନ୍ତି ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳ ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରମୁଖ ସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ପୁଲିକାଟ୍ଲେ କୂଳରେ ପକ୍ଷୀ ଦେଖିବା ମାର୍ଗ ସହିତ ଏକ କଇଁଛ ପଥ ମଧ୍ୟ ବିକଶିତ କରାଯିବ. ଆଗାମୀ ଦଶନ୍ଧିରେ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଖେଲୋ ଇଣ୍ଡିଆ ମିଶନ କାର୍ଯ୍ୟକାରୀ କରିବେ. ମୋଟର ଦୁର୍ଘଟଣା ଦାବି ନେଇ ଟ୍ରିବ୍ୟୁନାଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ସୁଧକୁ ସରକାର ଆୟକର ମୁକ୍ତ ଘୋଷଣା କରିଛନ୍ତି. ବଜେଟ୍ରେ ଆୟକର ଦାଖଲ ସଂକ୍ରାନ୍ତ ସଂଶୋଧିତ ରିଟର୍ଣ୍ଣ କମିବା, ବିଳମ୍ବିତ ରିଟର୍ଣ୍ଣ ଦାଖଲ ପାଇଁ ସମୟ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି. ଆୟକର ଆଇନ 2025 ଆସନ୍ତା ଏପ୍ରିଲ 1 ତାରିଖରୁ କାର୍ଯ୍ୟକାରୀ ହେବ। ଅର୍ଥମନ୍ତ୍ରୀ କହିଛନ୍ତି ସରଳୀକୃତ ଆୟକର ନିୟମ ଏବଂ ଫର୍ମ ନେଇ ଖୁବ୍ ଶୀଘ୍ର ଅଧିସୂଚନା ଜାରି କରାଯିବ। ଖଣି ସମୃଦ୍ଧ ରାଜ୍ୟ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସ୍ୱତନ୍ତ୍ର ବିରଳ ଖଣିଜ ପଦାର୍ଥ କରିଡର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ 2026-27 କେନ୍ଦ୍ରୀୟ ବଜେଟ୍କୁ ଅଭିବୃଦ୍ଧି ଏବଂ ବିକାଶମୁଖୀ ବୋଲି କହିଛନ୍ତି। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ରିଜିଜୁ କହିଛନ୍ତି ଯେ ଏହା ଏକ ରାଜନୈତିକ ବଜେଟ୍ ନୁହେଁ, ବରଂ ଏଥିରେ ବିକଶିତ ଭାରତର ଏକ ଦୃଷ୍ଟିକୋଣ ରହିଛି।
प्रिय साथियों, मैं कांबेर नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेर पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेर नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समस्या समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଭାରତୀୟ ତଟରକ୍ଷୀ ବାହିନୀର 50 ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାହିନୀର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୃଥକ ପୃଥକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ସାହସ, ବୀରତ୍ୱ ଏବଂ ସମର୍ପଣ ଭାବ ନେଇ ତଟରକ୍ଷୀ ବାହିନୀ ଦେଶର ଉପକୂଳ ସୁରକ୍ଷା କ୍ଷେତ୍ରରେ ପ୍ରାଚୀର ସଦୃଶ ଛିଡ଼ା ହୋଇଛି ବୋଲି ବର୍ଣ୍ଣନା କରିଛନ୍ତି। 1977 ମାତ୍ର 7 କେନ୍ଦ୍ର ସହ ଆରମ୍ଭ ହୋଇଥିବା ତଟରକ୍ଷୀ ବାହିନୀ ଏବେ 155 ଜାହାଜ ଏବଂ 80 ବିମାନ ସହିତ ଏକ ବ୍ୟାପକ ସୁରକ୍ଷା ସଂସ୍ଥାରେ ପରିଣତ ହୋଇଛି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେ ନନା ରାଜ୍ୟ କମିଟି ସଦସ୍ୟ କାମ୍ବେ ନିତୁ ବେହତମତ ନାଓ ସଂଘେ ମମତା ଅନୁପା ଆଲକେନେ ସୋଲ କାମ୍ବେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶୋ ଦୌଡ ହେଉନା କାମ୍ବେଡ୍ସ ନୁକସାନ ୟା ଆତ୍ମସମର୍ପଣ କି ମୁଦୋର ଇଞ୍ଜକେ ଜନାଧାର ଭର୍ତ୍ତି ମିଲିଶା ପାର୍ଟି କି ନେଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ଭେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପ୍ରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାନ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କି ଅନୁମେଦେ ଆସନା ଇଞ୍ଜୋ ନାବା ସୁଝାଅ ଅଗର ସରେଣ୍ଡର କି ଓକେ ସମସ୍ୟା ପେର୍ସିତା ନୁକସାନ ବେଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ନମେ ନବ ମୋବାଇଲ ନମ୍ବର 7815070531 ମିକୁନ ତତନମେ ତୟାର କିର୍ତ୍ତନ ମିବ ରାଜ କମିଟି ସଦସ୍ୟ ନିତୁ।
ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଅମୃତ ଉଦ୍ୟାନ ଶୀତକାଳୀନ ବାର୍ଷିକ ସଂସ୍କରଣ 2026 ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 3 ତାରିଖରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଅମୃତ ଉଦ୍ୟାନ ଖୋଲା ରହିବ। ସୋମବାର ବ୍ୟତୀତ ସପ୍ତାହରେ 6 ସକାଳ 10 ସନ୍ଧ୍ୟା 6 ପର୍ଯ୍ୟନ୍ତ ଏହି ଉଦ୍ୟାନ ପରିଦର୍ଶନ କରାଯାଇପାରିବ। ସୋମବାର ରକ୍ଷଣାବେକ୍ଷଣ ପାଇଁ ଏବଂ ମାର୍ଚ୍ଚ 4 ହୋଲି ଉତ୍ସବ ପାଇଁ ଉଦ୍ୟାନ ବନ୍ଦ ରହିବ। ଦେଶରେ ଗତ ମାସରେ ମୋଟ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ଗତବର୍ଷ ଜାନୁଆରୀ ମାସ ତୁଳନାରେ 6.2% ବୃଦ୍ଧି ପାଇଛି। ଗତ ମାସରେ ଜିଏସ୍ଟି ବାବଦରେ 1,93,000 କୋଟିରୁ ଅଧିକ ରାଜସ୍ୱ ଆଦାୟ କରାଯାଇଛି। ଗତବର୍ଷ ଜାନୁଆରୀ ମାସରେ ମୋଟ ଜିଏସ୍ଟି ସଂଗ୍ରହ 1,82,000 କୋଟି ରହିଥିଲା। ଗତ ମାସରେ କେନ୍ଦ୍ରୀୟ ଜିଏସ୍ଟି ବାବଦରେ 38,792 କୋଟି, ରାଜ୍ୟ ଜିଏସ୍ଟି ବାବଦରେ 47,817 କୋଟି ସଂଗୃହୀତ ହୋଇଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭଦୋଦରାର କୋଟାମ୍ବି ବିସିଏ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ 2026-27 ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ସବ୍କା ସାଥ୍ ସବ୍କା ବିକାଶ ଉପରେ ପ୍ରସ୍ତୁତ ହୋଇଛି ବଜେଟ୍ ଅଭିଭାଷଣରେ କହିଲେ ଅର୍ଥମନ୍ତ୍ରୀ। କର୍କଟ ରୋଗୀଙ୍କ ପାଇଁ 17 ଔଷଧ ଉପରେ ମୌଳିକ ସୀମା ଶୁଳ୍କ ଛାଡ଼, ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକୁ ସହଯୋଗ ପ୍ରଦାନ କରିବା ପାଇଁ ନିର୍ମାଣ ହେବ ବିରଳ ଖଣିଜ ପଦାର୍ଥ କରିଡର, ବଜେଟ୍କୁ ଅଭିବୃଦ୍ଧି ସମ୍ପନ୍ନ ଏବଂ ବିକାଶୋନ୍ମୁଖୀ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର 50 ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ।